ଓମ୍ ଶାନ୍ତି। 5/11/2024 ଆଜିର ସାକାର ମହାବାକ୍ୟ ବାବା କହିଛନ୍ତି, ମିଠି ବଚେ ଡ୍ରାମାର ଶ୍ରେଷ୍ଠ ଜ୍ଞାନ ତୁମ ସନ୍ତାନମାନଙ୍କ ନିକଟରେ ହିଁ ରହିଛି। ତୁମେ ଜାଣିଛ ଯେ ଏହି ଡ୍ରାମାର ଅବିକଳ ପୁନରାବୃତ୍ତି ହେଉଛି। ପ୍ରଶ୍ନ ହେଉଛି, ପ୍ରବୃତ୍ତିରେ ରହୁଥିବା ପିଲାମାନେ ବାବାଙ୍କୁ କେଉଁ ପ୍ରଶ୍ନ ପଚାରୁଛନ୍ତି, ବାବା ତାଙ୍କୁ କେଉଁ ରାୟ ଦେଉଛନ୍ତି? ଉତ୍ତର ହେଉଛି, କେହି କେହି ସନ୍ତାନ ପଚାରୁଛନ୍ତି, ବାବା ଆମେ ବ୍ୟବସାୟ ଇତ୍ୟାଦି କରିବୁ। ବାବା କହୁଛନ୍ତି, ପିଲାମାନେ ବ୍ୟବସାୟ ଭଲେ କର, କିନ୍ତୁ ରାଜକୀୟ ବ୍ୟବସାୟ କର। ବ୍ରାହ୍ମଣ ପିଲାମାନେ କେବେ ହେଲେ ମଦ, ସିଗାରେଟ, ବିଡ଼ି ଇତ୍ୟାଦିର ଛିଛି ଅର୍ଥାତ୍ ନିକୃଷ୍ଟ ବ୍ୟବସାୟ କରିପାରିବେ ନାହିଁ, କାରଣ ଏହାଦ୍ୱାରା ଆହୁରି ଅଧିକ ବିକାର ପ୍ରତି ଆକର୍ଷଣ ସୃଷ୍ଟି ହୋଇଥାଏ। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଏବେ ଗୋଟିଏ ହେଲା ଆତ୍ମିକ ପିତାଙ୍କର ଶ୍ରୀମଦ, ଦ୍ୱିତୀୟଟି ହେଲା ରାବଣର ଆସୁରୀମଦ। ଆସୁରୀମଦ ବାବାଙ୍କର ତ କୁହାଯିବ ନାହିଁ, ରାବଣକୁ ତ ବାପା କୁହାଯିବ ନାହିଁ ନା, ତାହା ହେଲା ରାବଣର ଆସୁରୀମତ। ଏବେ ତୁମ ସନ୍ତାନମାନଙ୍କୁ ମିଳୁଛି ଈଶ୍ୱରୀୟ ମତ, ଏଥିରେ କେତେ ରାତି ଦିନର ଅନ୍ତର ରହିଛି। ବୁଦ୍ଧିରେ ଆସୁରୀ ଈଶ୍ୱରୀୟ ମତ ଦ୍ୱାରା ଆମେ ଦୈବୀ ଗୁଣ ଧାରଣ କରିଆସୁଛୁ। ଏ କଥା କେବଳ ତୁମେ ପିଲାମାନେ ହିଁ ବାବାଙ୍କ ଠାରୁ ଶୁଣୁଛ, ଅନ୍ୟ କାହାକୁ ଜଣା ନାହିଁ। ବାବା ସମ୍ପତ୍ତି ଦେବା ପାଇଁ ହିଁ ପିଲାମାନଙ୍କ ସହିତ ମିଶୁଛନ୍ତି, ରାବଣ ଦ୍ୱାରା ତ ସମ୍ପତ୍ତି ଆହୁରି ହିଁ କମ୍ ହୋଇଯାଇଥାଏ। ଈଶ୍ୱରୀୟ ମତ କେଉଁଠାରୁ ନେଇଯାଉଛନ୍ତି ଏବଂ ଆସୁରୀ ମତ କେଉଁଠାକୁ ନେଇଯାଇଥାଏ, ଏହା ତୁମେ ହିଁ ଜାଣିଛ। ଯେବେଠାରୁ ତୁମକୁ ଆସୁରୀ ମତ ମିଳିଛି, ତୁମେ ତଳକୁ ତଳକୁ ଖସି ଆସିଛ। ନୂଆ ଦୁନିଆରେ ଅଳ୍ପ ଅଳ୍ପ କରି ତଳକୁ ଖସିଥାଉ, ଖସିବା କିପରି ହୋଇଥାଏ, ପୁଣି ଚଢ଼ିବା କିପରି ହୋଇଥାଏ, ଏହା ମଧ୍ୟ ତୁମେ ପିଲାମାନେ ହିଁ ଏବେ ସ୍ପଷ୍ଟ ବୁଝିଯାଇଛ। ପୁଣି ଶ୍ରେଷ୍ଠ ହେବା ପାଇଁ ଏବେ ତୁମମାନଙ୍କୁ ଶ୍ରୀମଦ ମଧ୍ୟ ମିଳୁଛି, ତୁମେ ଏଠାକୁ ଆସିଛ ଶ୍ରେଷ୍ଠ ହେବା ପାଇଁ। ତୁମେ ଜାଣିଛ ଆମେ ପୁଣି ଶ୍ରେଷ୍ଠ ମତ କିପରି ପାଇବୁ, ଅନେକ ଥର ତୁମେ ଶ୍ରେଷ୍ଠ ମତ ଦ୍ୱାରା ଉଚ୍ଚ ପଦ ପାଇଛ, ପୁଣି ପୁନର୍ଜନ୍ମ ନେଇ ତଳକୁ ଖସି ଆସିଛ, ପୁଣି ମାତ୍ର ଥରେ ହିଁ ଚଢ଼ୁଛ। ନମ୍ବରବାର ପୁରୁଷାର୍ଥ ଅନୁସାରେ ତ ହୋଇଥାନ୍ତି, ବାବା ବୁଝାଉଛନ୍ତି ଏଥିରେ ସମୟ ଲାଗିଥାଏ। ଏବେ ପୁଣି ଏହି ପୁରୁଷୋତ୍ତମ ସଙ୍ଗମ ଯୁଗର ମଧ୍ୟ ସମୟ ରହିଛି ନା, ପୁଣି ଏକୁରେଟ୍ ସଠିକ୍ ସମୟ ରହିଛି। ଡ୍ରାମା ପୁରା ଏକୁରେଟ୍ ଚାଲୁଛି ଏବଂ ଏହି ଡ୍ରାମା ବଡ଼ ଆଶ୍ଚର୍ଯ୍ୟଜନକ ମଧ୍ୟ, ପିଲାମାନଙ୍କୁ ବୁଝିବା ପାଇଁ ବଡ଼ ସହଜ ହୋଇଥାଏ। ଏବେ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ବର୍ଷା ନେବାକୁ ହେବ। ବାସ୍, ଯେହେତୁ ପୁରୁଷାର୍ଥ କରୁଛନ୍ତି, ତେଣୁ କାହା କାହାକୁ ଡିଫିକଲ୍ଟ ବା କଷ୍ଟ ମଧ୍ୟ ଲାଗୁଛି। ଏତେ ଉଚ୍ଚରୁ ଉଚ୍ଚ ପଦ ପାଇବା କ'ଣ ସହଜ କଥା? ବାବାଙ୍କ ସ୍ମୃତି ବହୁତ ସହଜ ଏବଂ ବାବାଙ୍କର ବର୍ଷା ମଧ୍ୟ ବହୁତ ସହଜ, ଏହା ତ ଗୋଟିଏ ସେକେଣ୍ଡର କଥା। ପୁରୁଷାର୍ଥ କରିବା ସମୟରେ ପୁଣି ମାୟାର ବିଘ୍ନ ମଧ୍ୟ ପଡ଼ିଥାଏ, ରାବଣ ଉପରେ ବିଜୟ ପାଇବାକୁ ହିଁ ହୋଇଥାଏ। ଏବେ ସାରା ସୃଷ୍ଟି ଉପରେ ଏହି ରାବଣର ରାଜ୍ୟ ଚାଲିଛି। ଏବେ ତୁମେ ବୁଝିପାରୁଛ ଯେ ଆମେ ଯୋଗବଳ ଦ୍ୱାରା ରାବଣ ଉପରେ ପ୍ରତିକଳ୍ପରେ ବିଜୟ ପ୍ରାପ୍ତ କରିଆସିଛୁ ଏବଂ ଏବେ ମଧ୍ୟ ପ୍ରାପ୍ତ କରୁଛୁ। ଶିକ୍ଷାଦାତା ହେଉଛନ୍ତି ଏକମାତ୍ର ବେହଦ୍ର ପିତା। ଭକ୍ତି ମାର୍ଗରେ ମଧ୍ୟ ତୁମେ ବାବା ବାବା କହି ଆସୁଛ, କିନ୍ତୁ ପୂର୍ବରୁ ବାବାଙ୍କୁ ଜାଣିନଥିଲ, ଆତ୍ମାକୁ ଜାଣିଥିଲ। କହୁଥିଲ, ଭ୍ରିକୁଟି ମଧ୍ୟରେ ଚମକୁଛି ଏକ ଅଜବ ତାରକା। ଆତ୍ମାକୁ ଜାଣି ମଧ୍ୟ ବାବାଙ୍କୁ ଜାଣିନଥିଲ, କିପରି ବିଚିତ୍ର ଡ୍ରାମା କହୁଥିଲ ମଧ୍ୟ ହେ ପରମପିତା ପରମାତ୍ମା ମନେ ପକାଉଥିଲ, କିନ୍ତୁ ତଥାପି ବି ନଥିଲ। ନା ଆତ୍ମାର ଏକ୍ୟୁପେସନ କର୍ତ୍ତବ୍ୟ ନା ପରମାତ୍ମାଙ୍କର ଏକ୍ୟୁପେସନକୁ ପୁରା ଜାଣିଥିଲ। ଏବେ ବାବା ନିଜେ ହିଁ ଆସି ବୁଝାଉଛନ୍ତି, ବାବାଙ୍କ ବିନା କେହି କେବେ ସବୁର ଅନୁଭୂତି କରାଇ ପାରିବେ ନାହିଁ, ଆଉ କାହାର ଏହି ପାଠ ନାହିଁ। ଗାୟନ ମଧ୍ୟ ରହିଛି ଈଶ୍ୱରୀୟ ସମ୍ପ୍ରଦାୟ, ଆସୁରୀ ସମ୍ପ୍ରଦାୟ ଏବଂ ଦୈବୀ ସମ୍ପ୍ରଦାୟ, ଏହା ବହୁତ ବଡ଼ ସହଜ କଥା ଅଟେ, କିନ୍ତୁ ଏହି କଥା ମନେ ରହୁ, ଏଥିରେ ହିଁ ମାୟା ବିଘ୍ନ ପକାଇଥାଏ, ଭୁଲାଇ ଦେଇଥାଏ। ବାବା କହୁଛନ୍ତି, କ୍ରମାନୁଯାୟୀ ପୁରୁଷାର୍ଥ ଅନୁସାରେ ଯୋଗ କରି କରି ଯେବେ ଡ୍ରାମାର ଅନ୍ତିମ ଅବସ୍ଥା ଆସିବ ଅର୍ଥାତ୍ ପୁରୁଣା ଦୁନିଆର ସମାପ୍ତି ହେବ, ସେତେବେଳେ ନମ୍ବରବାର ପୁରୁଷାର୍ଥ ଅନୁସାରେ ରାଜଧାନୀ ସ୍ଥାପନା ହୋଇ ହିଁ ଯିବ। ଶାସ୍ତ୍ରରୁ ଏହି କଥା କେହି କେବେ ବୁଝାଇ ପାରିବେ ନାହିଁ, ଗୀତା ଆଦି ତ ଇଏ ମଧ୍ୟ ବହୁତ ପଢ଼ିଛନ୍ତି ନା। ଏବେ ବାବା କହୁଛନ୍ତି, ଏହାର ଶାସ୍ତ୍ର ଜ୍ଞାନର କୌଣସି ମୂଲ୍ୟ ନାହିଁ, କିନ୍ତୁ ଭକ୍ତିରେ କନରସ ବହୁତ ମିଳିଥାଏ। ତେଣୁ ଛାଡ଼ନ୍ତି ନାହିଁ। ତୁମେ ଜାଣିଛ ସବୁକିଛି ପୁରୁଷାର୍ଥ ଉପରେ ହିଁ ନିର୍ଭର କରେ। ଧନ୍ଦା ବ୍ୟବସାୟ ଆଦି ମଧ୍ୟ କାହାର ରୟାଲ ଅର୍ଥାତ୍ ରାଜକୀୟ ହୋଇଥାଏ, କାହାର ଛି ଛି ଧନ୍ଦା ହୋଇଥାଏ। ମଦ ବିଡ଼ି ସିଗାରେଟ୍ ଆଦି ବିକିଥାନ୍ତି, ଏହା ତ ବହୁତ ଖରାପ ଧନ୍ଦା ଅଟେ। ମଦ ହିଁ ସବୁ ବିକାରକୁ ନିମନ୍ତ୍ରଣ କରିଥାଏ, କାହାକୁ ମଦୁଆ କରାଇବା ଏହି ଧନ୍ଦା ଭଲ ନୁହେଁ। ବାବା ରାୟ ଦେଉଛନ୍ତି ଯୁକ୍ତିର ସହିତ ଏହି ଧନ୍ଦାକୁ ଚେଞ୍ଜ ଅର୍ଥାତ୍ ପରିବର୍ତ୍ତନ କରିନିଅ, ନଚେତ ଉଚ୍ଚ ପଦ ପାଇପାରିବ ନାହିଁ। ବାବା ବୁଝାଉଛନ୍ତି କେବଳ ଅବିନାଶୀ ଜ୍ଞାନ ରତ୍ନର ଧନ୍ଦା ବ୍ୟତୀତ ଏହିସବୁ ଧନ୍ଦାରେ କ୍ଷତି ହିଁ ହୋଇଥାଏ। ଯଦିଓ ବ୍ରହ୍ମା ବାବା ହୀରାର ଆଦିର ବ୍ୟବସାୟ କରୁଥିଲେ, କିନ୍ତୁ ଫାଇଦା ତ କିଛି ହେଲା ନାହିଁ ନା। ହଁ, ଲକ୍ଷ୍ୟପତି ହେଲେ ଏହି ଧନ୍ଦାରୁ ତୁମେ କ'ଣ ହେଉଛ? ବାବା ପତ୍ରରେ ମଧ୍ୟ ସବୁବେଳେ ଲେଖିଥାନ୍ତି ପଦ୍ମା ପଦମ ଭାଗ୍ୟଶାଳୀ, ଏବଂ ତାହା ମଧ୍ୟ ଏକୋଇଶ ଜନ୍ମ ପାଇଁ ହୋଇଥାନ୍ତି। ତୁମେ ମଧ୍ୟ ବୁଝିପାରୁଛ ବାବା ବିଲକୁଲ ଠିକ ହିଁ କହୁଛନ୍ତି। ଆମେ ସେହି ଦେବୀ ଦେବତା ଥିଲେ, ପୁଣି ଚକ୍ର ଲଗାଇ ଲଗାଇ ତଳକୁ ଆସିଗଲେ। ଏବେ ତୁମେ ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ମଧ୍ୟ ଜାଣିଯାଇଛ। ଜ୍ଞାନ ତ ବାବାଙ୍କ ଦ୍ୱାରା ମିଳିଛି, କିନ୍ତୁ ତା ସହିତ ଦୈବୀ ଗୁଣ ମଧ୍ୟ ଧାରଣ କରିବାକୁ ହେବ, ନିଜର ଯାଞ୍ଚ କରିବାକୁ ହେବ। ମୋଠାରେ କୌଣସି ଆସୁରୀ ଗୁଣ ନାହିଁ ତ? ଏହି ବାବା ମଧ୍ୟ ଜାଣିଛନ୍ତି ମୁଁ ମୋର ଏହି ଶରୀର ରୂପୀ ଘରକୁ ଭଡ଼ାରେ ଦେଇଛି। ଏହା ମଧ୍ୟ ଘର ଅଟେ ନା, ଏଥିରେ ଆତ୍ମା ରହିଥାଏ। ମତେ ବହୁତ ନିଶା ରହୁଛି କି ଭଗବାନଙ୍କୁ ମୁଁ ଘର ଭଡ଼ାରେ ଦେଇଛି। ଡ୍ରାମା ପ୍ଲାନ ଅନୁସାରେ ଅନ୍ୟ କୌଣସି ଘର ତାଙ୍କୁ ନେବାର ହିଁ ନାହିଁ, କଳ୍ପ କଳ୍ପ ତାଙ୍କୁ ହିଁ ଘରକୁ ହିଁ ନେବାକୁ ପଡ଼ିଥାଏ। ଏହାଙ୍କୁ ତ ଖୁସି ହୋଇଥାଏ ନା, କିନ୍ତୁ ପୁଣି ହଙ୍ଗାମା ମଧ୍ୟ କେତେ ହୋଇଗଲା। ଏହି ବାବା ମଧ୍ୟ କେବେ କେବେ ହସ ଖୁସିରେ ବାବାଙ୍କୁ କହିଥାନ୍ତି ବାବା ଆପଣଙ୍କ ରଥ ହେଲି ବୋଲି ମୋତେ ଏତେ ଗାଳି ଖାଇବାକୁ ପଡୁଛି। ବାବା କହୁଛନ୍ତି ସବୁଠାରୁ ଅଧିକ ଗାଳି ତ ମୋତେ ମିଳୁଛି। ଏବେ ତୁମର ପାଳି ପଡିଛି, ବ୍ରହ୍ମାଙ୍କୁ କେବେ ହେଲେ ଗାଳି ମିଳିନଥିଲା, ଏବେ ପାଳି ଆସିଛି, ରଥ ଦେଇଛି। ତେଣୁ ଏ କଥା ବୁଝୁଛନ୍ତି କି ନିଶ୍ଚିତ ବାବାଙ୍କ ଠାରୁ ସହଯୋଗ ମଧ୍ୟ ମିଳିବ। ପୁଣି ମଧ୍ୟ ବାବା କହୁଛନ୍ତି ବାବାଙ୍କୁ ନିରନ୍ତର ମନେ ପକାଅ, ଏଥିରେ ତୁମେ ପିଲାମାନେ ଏହାଙ୍କ ଅର୍ଥାତ୍ ବ୍ରହ୍ମା ବାବାଙ୍କ ଠାରୁ ମଧ୍ୟ ଅଧିକ ତୀବ୍ର ବେଗରେ ଯାଇପାରିବ, କାରଣ ଏହାଙ୍କ ଉପରେ ତ ମାମଲା ବହୁତ ରହିଛି। ଯଦିଓ ଡ୍ରାମା କହି ଛାଡ଼ି ଦେଉଛନ୍ତି, କିନ୍ତୁ ନିଶ୍ଚିତ କିଛି ପ୍ରଭାବ ତ ପଡ଼ିଥାଏ ନା। ଇଏ ବିଚରା ବହୁତ ଭଲ ସର୍ଭିସ କରୁଥିଲେ, ଇଏ ସଙ୍ଗ ଦୋଷରେ ପଡ଼ି ଖରାପ ହୋଇଗଲେ, କେତେ କେତେ ଡିସର୍ଭିସ ହୋଇଥାଏ। କେହି କେହି ଏଭଳି କାମ ସବୁ କରିଥାନ୍ତି, ଯାହାର ପ୍ରଭାବ ସ୍ଥିତି ଉପରେ ପଡ଼ିଥାଏ, ସେହି ସମୟରେ ବୁଝିପାରନ୍ତି ନାହିଁ କି ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି। ଏହା ପୁଣି ପରେ ମନେ ପଡ଼ିଥାଏ, ଏହା ତ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ନା। ମାୟା ଅବସ୍ଥାକୁ ବିଗାଡ଼ି ଦେଇଥାଏ, ତେଣୁ ବହୁତ ଡିସର୍ଭିସ ହୋଇଯାଏ। ଅବଳାମାନଙ୍କ ଉପରେ କେତେ ଅତ୍ୟାଚାର ହୋଇଥାଏ, ଏଠାରେ ତ ନିଜର ପିଲାମାନେ ହିଁ କେତେ ଡିସର୍ଭିସ କରୁଛନ୍ତି, ଓଲଟା ସିଧା କହିବାରେ ଲାଗି ପଡୁଛନ୍ତି। ଏବେ ତୁମେ ପିଲାମାନେ ଜାଣୁଛ ବାବା କ'ଣ ଶୁଣାଉଛନ୍ତି? କୌଣସି ଶାସ୍ତ୍ର ଆଦି ଶୁଣାଇ ନାହାନ୍ତି। ଏବେ ଆମେ ଶ୍ରୀମଦ ଆଧାରରେ କେତେ ଶ୍ରେଷ୍ଠ ହେଉଛୁ, ଆସୁରୀ ମତ ଦ୍ୱାରା କେତେ ଭ୍ରଷ୍ଟ ହୋଇଛୁ, ତେବେ ଏଥିରେ ସମୟ ଲାଗିଥାଏ ନା। ମାୟାର ଯୁଦ୍ଧ ତ ଚାଲୁ ରହିଥିବ, ଏବେ ତୁମର ବିଜୟ ତ ନିଶ୍ଚୟ ହେବ। ଏକଥା ତୁମେ ବୁଝୁଛ ଯେ ଶାନ୍ତିଧାମ ସୁଖଧାମ ଉପରେ ତ ଆମର ବିଜୟ ସୁନିଶ୍ଚିତ, କଳ୍ପ କଳ୍ପ ଆମେ ବିଜୟ ପାଇ ଆସୁଛୁ। ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ସ୍ଥାପନା ଏବଂ ବିନାଶ ହୋଇଥାଏ। ଏହି ସାରା ଡିଟେଲ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି, ନିଶ୍ଚିତ ଭାବରେ ବାବା ଆମ ଦ୍ୱାରା ସ୍ଥାପନାର କାର୍ଯ୍ୟ କରାଉଛନ୍ତି। ପୁଣି ଆମେ ହିଁ ରାଜତ୍ୱ କରିବା, ବାବାଙ୍କୁ ଧନ୍ୟବାଦ ବି ଦେବ ନାହିଁ। ବାବା କହୁଛନ୍ତି ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ଅଛି, ମୁଁ ମଧ୍ୟ ଏହି ଡ୍ରାମାରେ ପାଠଧାରୀ ଅଟେ। ଡ୍ରାମାରେ ସମସ୍ତଙ୍କ ପାଠ ନିର୍ଦ୍ଧାରିତ ହୋଇଛି, ଶିବ ବାବାଙ୍କର ମଧ୍ୟ ପାଠ ଅଛି, ଆମର ମଧ୍ୟ ପାଠ ଅଛି, ଏଠାରେ ଧନ୍ୟବାଦ ଦେବାର କୌଣସି କଥା ହିଁ ନାହିଁ। ଶିବ ବାବା କହୁଛନ୍ତି ମୁଁ ତୁମକୁ ଶ୍ରୀମଦ ଦେଇ ରାସ୍ତା ଦେଖାଉଛି, ଅନ୍ୟ କେହି ବି ଏହି ରାସ୍ତା ଦେଖାଇ ପାରିବେ ନାହିଁ। ଯିଏ ବି ଏଠାକୁ ଆସୁଛନ୍ତି ତାଙ୍କୁ କୁହ, ଏଠାରେ ସତ୍ୟପ୍ରଧାନ ନୂଆ ଦୁନିଆ ସ୍ୱର୍ଗ ଥିଲା ନା, ଏହି ପୁରୁଣା ଦୁନିଆକୁ ତମୋପ୍ରଧାନ କୁହାଯାଏ। ପୁଣି ସତ୍ୟପ୍ରଧାନ ହେବା ପାଇଁ ଦୈବୀ ଗୁଣ ଧାରଣ କରିବା ଆବଶ୍ୟକ, ବାବାଙ୍କୁ ମଧ୍ୟ ସ୍ମରଣ କରିବା ଆବଶ୍ୟକ। ମନ ମନା ଭବ ମଧ୍ୟାଜି ଭବ, ଏହା ହିଁ ମନ୍ତ୍ର ଅଟେ। ବାବା ଏକଥା ମଧ୍ୟ କହୁଛନ୍ତି ମୁଁ ସୁପ୍ରିମ ଗୁରୁ ଅଟେ, ତୁମେ ପିଲାମାନେ ଏବେ ଯୋଗର ଯାତ୍ରା ଦ୍ୱାରା ସାରା ସୃଷ୍ଟିକୁ ସଦ୍ଗତିରେ ପହଞ୍ଚାଉଛ। ଜଗତଗୁରୁ ଏକମାତ୍ର ଶିବ ବାବା ଅଟନ୍ତି, ଯିଏକି ତୁମକୁ ଶ୍ରୀମଦ୍ ଦେଉଛନ୍ତି। ତୁମେ ଜାଣିଛ, ପ୍ରତି 5000 ବର୍ଷ ପରେ ଆମକୁ ଏହି ଶ୍ରୀମଦ୍ ମିଳିଛି। ଚକ୍ର ଘୁରି ଚାଲିଛି। ଆଜି ପୁରୁଣା ଦୁନିଆ ଅଛି, କାଲି ନୂଆ ଦୁନିଆ ହେବ। ଏହି ଚକ୍ରକୁ ବୁଝିବା ମଧ୍ୟ ବହୁତ ସହଜ, କିନ୍ତୁ ଏସବୁ କଥା ସ୍ମୃତିରେ ରହିଲେ ଅନ୍ୟ କାହାକୁ ବୁଝାଇ ପାରିବ। କିନ୍ତୁ ଏକଥା ବି ଭୁଲି ଯାଉଛନ୍ତି, କେହି କେହି ପୁଣି ତଳକୁ ଖସିଗଲେ ପୁଣି ସାରା ଜ୍ଞାନ ସମାପ୍ତ ହୋଇଯାଇଥାଏ। କଳା କାୟା ମାୟା ହରିନିଏ, ସବୁ କଳା ଅର୍ଥାତ୍ ଗୁଣ ବାହାର କରିନେଇ କଳା ରହିତ କରିଦେଇଥାଏ। ଏଭଳି ବିକାରଗ୍ରସ୍ତ ହୋଇଯାଆନ୍ତି ଯେ ସେ କଥା ନ କହିଲେ ଭଲ। ଏବେ ତୁମର ସାରା ଚକ୍ର ମନେ ଅଛି, ତୁମେ ଜନ୍ମ ଜନ୍ମାନ୍ତର ବିଶ୍ୱାଳୟରେ ରହି ଆସିଛ, ହଜାର ହଜାର ପାପ କରି ଆସିଛ। ସମସ୍ତଙ୍କ ଆଗରେ କହିଥାଅ, ଆମେ ଜନ୍ମ ଜନ୍ମାନ୍ତର ପାପି ଅଟୁ। ଆମେ ହିଁ ପ୍ରଥମେ ପୁଣ୍ୟ ଆତ୍ମା ଥିଲୁ, ପୁଣି ପାପ ଆତ୍ମା ହୋଇଗଲୁ, ଏବେ ପୁଣି ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେଉଛୁ। ଏବେ ଏହି ଜ୍ଞାନ ତୁମ ପିଲାମାନଙ୍କୁ ମିଳୁଛି, ପୁଣି ତୁମେ ଅନ୍ୟମାନଙ୍କୁ ଦେଇ ନିଜ ସମାନ କରୁଛ। ଗୃହସ୍ଥ ବ୍ୟବହାର ରହିବା ଦ୍ୱାରା ଫରକ ତ ରହିଥାଏ ନା, ତୁମ ଭଳି ସେମାନେ ଏତେ ଭଲ ଭାବରେ ବୁଝାଇ ପାରିବେ ନାହିଁ, କିନ୍ତୁ ସମସ୍ତେ ତ ଗୃହସ୍ଥଙ୍କୁ ଛାଡ଼ିପାରିବେ ନାହିଁ। ବାବା ନିଜେ କହୁଛନ୍ତି, ଗୃହସ୍ଥ ବ୍ୟବହାର ରହି ପଦ୍ମ ଫୁଲ ସମାନ ରହିବାକୁ ହେବ। ସମସ୍ତେ ଯଦି ଗୃହସ୍ଥ ଛାଡ଼ି ଆସିଯିବେ, ତେବେ ଏତେ ସବୁ ରହିବେ କେଉଁଠି? ବାବା ତ ଜ୍ଞାନର ସାଗର ଅଟନ୍ତି, ଯେ କୌଣସି ଶାସ୍ତ୍ର ଆଦି ପଢ଼ନ୍ତି ନାହିଁ। ଇଏ ଅର୍ଥାତ୍ ବ୍ରହ୍ମା ଶାସ୍ତ୍ର ଆଦି ପଢ଼ିଥିଲେ ମୋ ପାଇଁ ତ କୁହନ୍ତି, ଗଡ୍ ଫାଦର ଇଜ୍ ନଲେଜ୍ ଫୁଲ୍। ମନୁଷ୍ୟ ଏହା ମଧ୍ୟ ଜାଣିନାହାନ୍ତି ଯେ ବାବାଙ୍କ ଠାରେ କି ଜ୍ଞାନ ରହିଛି। ଏବେ ତୁମ ପାଖରେ ସାରା ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିଛି। ତୁମେ ଜାଣିଛ, ଏହି ଭକ୍ତି ମାର୍ଗର ଶାସ୍ତ୍ର ମଧ୍ୟ ଅନାଦି ଅଟେ। ଭକ୍ତି ମାର୍ଗରେ ଏହି ଶାସ୍ତ୍ର ଆଦି ନିଶ୍ଚିତ ଭାବେ ବାହାରିଥାଏ। କହୁଛନ୍ତି ପାହାଡ଼ ତ ଭାଙ୍ଗିଗଲା, ପୁଣି କିପରି ହେବ? କିନ୍ତୁ ଏହା ତ ଡ୍ରାମା ଅଟେ ନା। ଭକ୍ତି ମାର୍ଗର ଏହି ଶାସ୍ତ୍ର ଆଦି ସବୁ ଶେଷ ହୋଇଯାଏ, ପୁଣି ତାର ସମୟ ଆସିଲେ ସେହି ଶାସ୍ତ୍ର ହିଁ ତିଆରି ହୋଇଥାଏ। ଆମେ ପ୍ରଥମେ ପ୍ରଥମେ ଶିବଙ୍କର ପୂଜା କରିଥାଉ, ଏହା ମଧ୍ୟ ଶାସ୍ତ୍ରରେ ଥିବ ନା। ଶିବଙ୍କର ଭକ୍ତି କିଭଳି କରାଯାଇଥାଏ, କେତେ ଶ୍ଳୋକ ଆଦି ଗାୟନ କରିଥାନ୍ତି, ତୁମେ କେବଳ ମନେ ପକାଉଛ। ଶିବ ବାବା କହୁଛନ୍ତି ଜ୍ଞାନର ସାଗର, ସିଏ ଏବେ ଆମକୁ ଜ୍ଞାନ ଦେଉଛନ୍ତି। ବାବା ତୁମକୁ ବୁଝାଇଛନ୍ତି ଏହି ସୃଷ୍ଟିର ଚକ୍ର କିଭଳି ଘୁରୁଛି। ଶାସ୍ତ୍ରରେ ଏତେ ଲମ୍ବା ଚଉଡ଼ା ଗପ ଲେଖାଯାଇଛି ଯେ ତାହା କେବେ ସ୍ମୃତିରେ ରହିପାରିବ ନାହିଁ। ତେଣୁ ପିଲାମାନଙ୍କ ଭିତରେ କେତେ ଖୁସି ରହିବା ଦରକାର। ବେହଦର ବାବା ଆମକୁ ପଢ଼ାଉଛନ୍ତି, ଗାୟନ ମଧ୍ୟ କରାଯାଏ। ଷ୍ଟୁଡେଣ୍ଟ ଲାଇଫ୍ ଇଜ୍ ଦି ବେଷ୍ଟ, ଅର୍ଥାତ୍ ଛାତ୍ର ଜୀବନ ହିଁ ସର୍ବଶ୍ରେଷ୍ଠ ଜୀବନ। ଭଗବାନ ଉବାଜ, ମୁଁ ତୁମକୁ ଏହିଭଳି ରାଜାମାନଙ୍କର ରାଜା କରୁଛି, ଅନ୍ୟ କୌଣସି ଶାସ୍ତ୍ରରେ ଏହିସବୁ କଥା ନାହିଁ। ଏହା ହିଁ ଉଚ୍ଚରୁ ଉଚ୍ଚ ପ୍ରାପ୍ତି। ବାସ୍ତବରେ ଗୁରୁ ତ ଜଣେ ହିଁ ଅଟନ୍ତି, ଯିଏକି ସମସ୍ତଙ୍କର ସଦ୍ଗତି କରିଥାନ୍ତି। ଯଦିଓ ଧର୍ମସ୍ଥାପକମାନଙ୍କୁ ମଧ୍ୟ ଗୁରୁ କୁହାଯାଇପାରିବ, କିନ୍ତୁ ଗୁରୁ ସିଏ ଯିଏକି ସଦ୍ଗତି ଦେଇଥାନ୍ତି। କିନ୍ତୁ ଇଏ ତ ନିଜେ ଆସିବା ପରେ ସମସ୍ତଙ୍କୁ ପାଠ କରିବା ପାଇଁ ତଳକୁ ନେଇ ଆସନ୍ତି, ଫେରାଇ ନେଇଯିବାର ରାସ୍ତା ତ କେହି ଦେଖାନ୍ତି ନାହିଁ। ଶିବଙ୍କର ବରଯାତ୍ରୀରେ ହିଁ ଗାୟନ ରହିଛି, ଅନ୍ୟ କୌଣସି ଗୁରୁଙ୍କର ନୁହେଁ। ମନୁଷ୍ୟ ତ ପୁଣି ଶିବ ଏବଂ ଶଙ୍କରଙ୍କୁ ମିଶାଇ ଦେଇଛନ୍ତି, କେଉଁଠି ସିଏ ସୂକ୍ଷ୍ମ ଲୋକ ନିବାସୀ, କେଉଁଠି ଇଏ ବ୍ରହ୍ମ ଲୋକ ନିବାସୀ, ଦୁଇ ଜଣ ଏକ କିଭଳି ହୋଇପାରିବେ? ଭକ୍ତି ମାର୍ଗରେ ଏହିଭଳି ଲେଖି ଦେଇଛନ୍ତି, ବ୍ରହ୍ମା ବିଷ୍ଣୁ ଶଙ୍କର ତିନି ଜଣ ସନ୍ତାନ ହେଲେ ନା। ବ୍ରହ୍ମାଙ୍କ ଚିତ୍ର ଉପରେ ମଧ୍ୟ ତୁମେ ବୁଝାଇ ପାରିବ, ଏହାକୁ ଆଡପ୍ଟ ଅର୍ଥାତ୍ ପୋଷ୍ୟପୁତ୍ର କରିଛନ୍ତି, ତେଣୁ ଇଏ ଶିବ ବାବାଙ୍କର ସନ୍ତାନ ହେଲେ ନା। ଉଚ୍ଚରୁ ଉଚ୍ଚ ହେଉଛନ୍ତି ବାବା, ବାକି ଇଏ ତାଙ୍କର ରଚନା ଅଟନ୍ତି, ଏହା କେତେ ବୁଝିବାର କଥା। ଆଚ୍ଛା, ମିଠା ମିଠା ଶିକିଲଧ୍ୟ ସନ୍ତାନମାନଙ୍କ ପ୍ରତି ମାତାପିତା ବାପାଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ, ଆମର ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ପ୍ରଥମ ନମ୍ବର ଅବିନାଶୀ ଜ୍ଞାନରତ୍ନର ବ୍ୟବସାୟ କରି 21 ଜନ୍ମ ପାଇଁ ପଦ୍ମାପଦମ ଭାଗ୍ୟଶାଳୀ ହେବାକୁ ପଡ଼ିବ। ନିଜର ଯାଞ୍ଚ କରିବାକୁ ହେବ ଯେ ମୋ ଭିତରେ କୌଣସି ଆସୁରୀ ଅବଗୁଣ ନାହିଁ ତ, ମୁଁ ଏଭଳି କୌଣସି ଧନ୍ଦା ଆଦି କରୁନାହିଁ ତ ଯାହାଦ୍ୱାରା ବିକାରର ଉତ୍ପତ୍ତି ହେବ। ଦ୍ୱିତୀୟ ନମ୍ବର, ଯୋଗର ଯାତ୍ରାରେ ରହି ସାରା ସୃଷ୍ଟିକୁ ସଦ୍ଗତିରେ ପହଞ୍ଚିବାକୁ ହେବ। ଏକମାତ୍ର ସଦ୍ଗୁରୁ ବାବାଙ୍କ ଶ୍ରୀମତୀରେ ଚାଲି ନିଜ ସମାନ କରିବାର ସେବା କରିବାକୁ ହେବ। ଧ୍ୟାନ ରହୁ, ମାୟା କେବେ ହେଲେ ମୋତେ କଳା ରହିତ ଅର୍ଥାତ୍ ଗୁଣହୀନ କରି ନ ଦେଉ। ବରଦାନ ହେଉଛି ଖରାପ ଭିତରେ ମଧ୍ୟ ଭଲର ଅନୁଭବ କରୁଥିବା ନିଶ୍ଚୟ ବୁଦ୍ଧି ଚିନ୍ତା ମୁକ୍ତ ସମ୍ରାଟ ହୁଅ। ସର୍ବଦା ଏହି ସ୍ଲୋଗାନ ମନେ ରଖ ଯେ ଯାହା ହୋଇଛି ଭଲ ହୋଇଛି, ଏବେ ମଧ୍ୟ ଭଲ ହେଉଛି ଏବଂ ଆଗକୁ ମଧ୍ୟ ଭଲ ହେବ। ଖରାପକୁ ଖରାପ ରୂପରେ ଦେଖ ନାହିଁ, ବରଂ ଖରାପରେ ମଧ୍ୟ ଭଲର ଅନୁଭବ କର ଏବଂ ନିଜ ପାଇଁ ଶିକ୍ଷା ଗ୍ରହଣ କରିନିଅ ଯେ କୌଣସି ପରିସ୍ଥିତିରେ ମଧ୍ୟ କ'ଣ ହେବ। ଏଭଳି ସଂକଳ୍ପ ନ ଆସୁ, କିନ୍ତୁ ତୁରନ୍ତ ଏହି ସଂକଳ୍ପ ଆସୁ ଯେ ଭଲ ହିଁ ହେବ। ଯାହା ବିତିଗଲା ତାହା ମଧ୍ୟ ଭଲ, ଯେଉଁଠାରେ ଭଲ ଅଛି ସେଠାରେ ସର୍ବଦା ଚିନ୍ତାମୁକ୍ତ ସମ୍ରାଟର ସ୍ଥିତି ରହିବ। ନିଶ୍ଚୟ ବୁଦ୍ଧିର ଅର୍ଥ ହିଁ ହେଉଛି ଚିନ୍ତାମୁକ୍ତ ସମ୍ରାଟ। ଆଜିର ସ୍ଲୋଗାନ ହେଲା, ଯେଉଁମାନେ ନିଜକୁ ବା ଅନ୍ୟମାନଙ୍କୁ ସମ୍ମାନ ଦେଉଥାନ୍ତି ସେମାନଙ୍କର ରେକର୍ଡ ସର୍ବଦା ଠିକ୍ ରହିଥାଏ। ଯେଉଁମାନେ ନିଜକୁ ବା ଅନ୍ୟମାନଙ୍କୁ ସମ୍ମାନ ଦେଉଥାନ୍ତି ସେମାନଙ୍କର ରେକର୍ଡ ସର୍ବଦା ଠିକ୍ ରହିଥାଏ। ଓମ୍ ଶାନ୍ତି।